ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ୱର ଲୋକସେବା ଭବନ ହେଉଥିବା ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀଠି ଯୋଗଦେବେ। ଏ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଉ ଗୃହମନ୍ତ୍ରୀ ଅମିତ ଶାହା ସୁରକ୍ଷା ବାବଦ ଭିନ୍ ଭିନ୍ ବିଷୟ ଉପରେ ବରିଷ୍ଠ ସୁରକ୍ଷା ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିବେ। ସମ୍ମିଳନୀଠି ଆଭ୍ୟନ୍ତରୀଣ ନିରାପତ୍ତା, ନୂଆ ଅପରାଧିକ ଆଇନ, ସାମୁଦ୍ରିକ ନିରାପତ୍ତା, ସାଇବର ଅପରାଧ, ମାଓ ଦମନ, କୃତ୍ରିମ ବୁଦ୍ଧିମତା ଆର୍ ସନ୍ତାସବାଦକେ ପ୍ରତିହତ କରବାର ବାବଦେ ଆଲୋଚନା କରାଯିବା। ଏନ ଜନେଇ ଦିଆଯାଇପାରେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଲାକାଲି ତିନିଦିନିଆ ଓଡ଼ିଶା ଗସ୍ତଠି ଆସିକରି ଭୁବନେଶ୍ୱରନ ପହଞ୍ଚିଛନ୍। ଗଲାକାଲି ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦର ପାଖେ ଗୋଟିଏ ଜନସଭାଟି ଉଦ୍ବୋଧନ ଦେଇଥିଲେ। ଇତାର ଛଡ଼ା ଶ୍ରୀ ମୋଦି ବିଜେପି ରାଜ୍ୟ କାର୍ଯ୍ୟାଳୟକେ ଯାଇକରି ସେନ ଦଳୀୟ କର୍ମକର୍ତ୍ତା, ମନ୍ତ୍ରୀ, ସାଂସଦ ଆର୍ ବିଧାୟକମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ରାଇଜେ ଖରିଫ୍ ଋତୁଟି ଧାନଘିନା କାମକେ ବ୍ୟାପକ କରାଯାଇଛି। ପଞ୍ଜିକୃତ ଚାଷୀମାନେ ମଣ୍ଡିନ ଧାନ ବିକିବାର 48 ଘଣ୍ଟା ଭିତରେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟନ ସର୍ବନିମ୍ନ ସହାୟତା ମୂଲ୍ୟ ପାଇପାରୁଛନ୍। ଚାଷୀମାନଙ୍କର ଆକାଉଣ୍ଟକେ ସିଧାସଳଖ ଯେନ୍ତା ଏହି ସହାୟକ ମୂଲ୍ୟ ପହଞ୍ଚପାରବା ସେଥିଲାଗି ସରକାରୀ ସ୍ତରନ ଭିନ୍ ଭିନ୍ କ୍ଷେପେ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏ ବାବଦେ କେନ୍ସି ଅଭିଯୋଗ ଆସିଲେ ଜଲ୍ଦି ପଦକ୍ଷେପ ନିଆଯାଉଛି। ଜାଗୃତି ଜୀବନ ଆଉ ବୃତ୍ତିଠି ଗୋଟିଏ ନୂଆ ଦୃଷ୍ଟିକୋଣ ଦେବାର୍ଥି ସକ୍ଷମ ହେବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଭୁବନେଶ୍ୱରଠାରେ ଗଲାକାଲି ଜାତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀଠି ଯୋଗଦେଇକରି ଶ୍ରୀମତୀ ପରିଡ଼ା ଇଟା ଆମର ଦାୟିତ୍ୱ, ସଫଳତା ଆର୍ ଭବିଷ୍ୟତ ଲାଗି ନୂଆ ଆହ୍ୱାନ ବୋଲି କହିଛନ୍। ସେ କହିଛନ୍ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତା ତାଲିକାଠି ମହିଳା, ଯୁବପିଢ଼ି, ଅନ୍ନଦାତା ଆଉ ଗରିବ ରହିଥିବାରୁ ଏ ଦିଗେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଆଏ। ଝାରସୁଗୁଡ଼ାଠାରେ ଜିଲ୍ଲାସ୍ତରୀୟ ଜଙ୍ଗଲ ନିଆଁ ପ୍ରତିକାର ଆର୍ ପରିଚାଳନା ବାବଦ ବୈଠକ ହୋଇଯାଇଛି। ବନଖଣ୍ଡ ଅଧିକାରୀ ମନୁ ଅଶୋକ ଭଟ୍ଟକର ଅଧ୍ୟକ୍ଷତାଟି ହୋଇଥିବା ବୈଠକଟି ଜଙ୍ଗଲ ନିଆଁ ପ୍ରତିକାର ଲାଗି ସଚେତନତାର ଆବଶ୍ୟକତା ଆଉ ଇ ଦିଗେ ଦରକାରୀ ପଦକ୍ଷେପ ବାବଦେ ଆଲୋଚନା କରାଯାଇଥିଲା। ଇତାର ସହିତ ଜଙ୍ଗଲ ପାଖର ଗାଁ ଲୋକ, ବନ ସୁରକ୍ଷା ସମିତି ଆର୍ ସେହି ଇଲାକାର ଯୁଆନ ପିଲାମାନେ କେନ୍ତା ଜଙ୍ଗଲ ନିଆଁ ପ୍ରତିକାର ଆର୍ ପରିଚାଳନା ଦିଗେ କାମ କରିପାରିବେ ସେ ବିଷୟଟି ପରାମର୍ଶ ଦିଆଯାଇଥିଲା। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକର ସଭାଗୃହଟି ଜଳମିତ୍ର ତାଲିମ ଶିବିର ମୂଲ ହୋଇଛି। ଏଥି ପାନୀର ଅପବ୍ୟବହାର ରୋକବାରକେ ଆଉ ପ୍ରାକୃତିକ ସମ୍ପଦର ସୁରକ୍ଷା ବାବଦେ ତାଲିମ ଦିଆଯାଉଛି। ଏ ତାଲିମ ଶିବିରଠି 47 ଜଣ ମହିଳା ଜଳମିତ୍ର ଆଉ 47 ଜଣ ପୁରୁଷ ଜଳମିତ୍ରଙ୍କୁ 3ଟା ଖେପେ ତାଲିମ ଦିଆଯିବା। ସେନା ନିଯୁକ୍ତି ପରୀକ୍ଷା ଲାଗି ପ୍ରବେଶିକା ପରୀକ୍ଷା ଆଇବା ମାସର 6-9 ତାରିଖ ତକ ରାଉରକେଲାର 6 ନମ୍ବର ସେକ୍ଟର ନ ଥିବାର ଇସ୍ପାତ ଷ୍ଟାଡିୟମ୍ ନ ହେବା। ଅନୁଗୁଳ, ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଆର୍ ସୁନ୍ଦରଗଡ଼ର ସର୍ଟଲିଷ୍ଟେଡ୍ ପ୍ରାର୍ଥୀଙ୍କ ପ୍ରବେଶିକା ପରୀକ୍ଷା ହେବା। ଏଥିଲାଗି ସବୁ ପ୍ରାର୍ଥୀଙ୍କୁ ଆଡ୍ମିଟ୍ କାର୍ଡ ତାଙ୍କର ଇମେଲ୍ଠି ଦିଆଯାଇଛି। ଏ ବାବଦେ ସେମାନେ 06632520845 ନମ୍ବରଟି ଯୋଗାଯୋଗ କରିପାରିବେ। ରାଇଜେ 2103 ହାତୀ ଅଛନ୍ ବୋଲି ଶୀତକାଳୀନ ହାତୀ ଗଣନା ରିପୋର୍ଟଟି କୁହାଯାଇଛି। ଗଲା 5 ମାସର ଗନ୍ତି ଭିତରେ ଆଉ 5ଟା ହାତୀ ବଢ଼ିଛନ୍। ସେଆଡ଼େ ଇ ସମୟ ଭିତରେ 48 ହାତୀଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟଟି କୁହାଯାଇଛି। ବନ ବିଭାଗର 8ଟା ସର୍କଲର 51ଟା ବନଖଣ୍ଡ ଭିତରୁ 38ଟା ବନଖଣ୍ଡ ହାତୀ ଗଣନା କରାଯାଇଥିଲା। ଇ ବଛର ଖରାଦିନେ ହୋଇଥିବା ହାତୀ ଗଣନାଟି ରାଇଜେ ସବୁ ମିଶିକରି ହାତୀ ସଂଖ୍ୟା 2098ଟା ଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାପଚବା ମୃତ୍ୟୁକେ ବିଜ୍ଞାପିତ ରୋଗ ଭାବେ ଘୋଷଣା କରିଛି। ଏ ବାବଦେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବମାନଙ୍କୁ ଚିଠି ଲେଖିକରି ସାପଚବା ମୃତ୍ୟୁକେ ରାଜ୍ୟ ଜନସ୍ୱାସ୍ଥ୍ୟ ଆଇନ କି ଅଲଗା ଆଇନ ଅନୁସାରେ ବିଜ୍ଞାପିତ ରୋଗ ହିସାବେ ବିବେଚନା କରାଯିବା ବୋଲି କହିଛନ୍। ସେ କହିଛନ୍ ଯେ ମେଡିକାଲ କଲେଜ ସହିତ ସବୁ ସରକାରୀ ଆର୍ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ସାପଚବା ମୃତ୍ୟୁ ବାବଦେ ରିପୋର୍ଟ କରବାର ଜରୁରୀ ଆଏ। ଏଥିଲାଗି ସାପଚବା ବାବଦେ ମୂଲ୍ୟବାନ ତଥ୍ୟ ମିଳିବାର ସହିତ ଫଳପ୍ରଦ ପଦକ୍ଷେପ, ଅତ୍କା ବିପଦ ଜାଗା ଆର୍ ସାପଚବା ମୃତ୍ୟୁର କାରଣ, ପରିବାର ବାବଦେ ମୂଲ୍ୟାୟନ ଆଉ ଚିକିତ୍ସା ବ୍ୟବସ୍ଥାଟି ଉନ୍ନତି କରାଯାଇପାରବା ବୋଲି ସେ କହିଛନ୍। ରାଜ୍ୟରେ ଥିବା 19ଟା ଅଭୟାରଣ୍ୟ, ଗୋଟିଏ ଜାତୀୟ ଉଦ୍ୟାନ, 2ଟା ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଆର୍ 2ଟା ସଂରକ୍ଷିତ ଅଞ୍ଚଳଠି ଗଲାକାଲି ଏଟିଭି ଗାଡ଼ି ଦିଆଯାଇଛି। ଭୁବନେଶ୍ୱର ରାଜ୍ୟ ଉଦ୍ଭିଦ ଉଦ୍ୟାନ ହୋଇଥିବାର ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମଠି 18ଟା ଜିଲ୍ଲା ନଥିବାର ଜଙ୍ଗଲ ଲାଗି 145ଟା ଅତ୍ୟାଧୁନିକ ଗାଡ଼ି ଦିଆଯାଇଛି, ଯେନ୍ମାନଙ୍କ ଭିତରେ ଖାସକରି ତିଆରି କରାଯାଇଥିବା 51ଟା ଏଟିଭି ଗାଡ଼ି ରହିଛି। ଗାଡ଼ିମାନେ ଜଙ୍ଗଲର ଫି ଜାଗାକେ ଯା ଆସ କରିପାରିବେ। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।